आकाशवाणी। संवाद पढ़ुछंती उदयनाथ स्वाई। मुख्य संवाद। ବ୍ରାଜିଲ୍ର ରିଓ ଡି ଜେନେରିଓରେ ଆଜି ରାତିରେ ଆରମ୍ଭ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶର ଆର୍ଥିକ ବିକାଶରେ ସମବାୟ ସମିତିଗୁଡ଼ିକର ଅବଦାନ ଗୁରୁତ୍ୱପୂର୍ଣ୍ଣ କହିଲେ ସମବାୟ ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ନିୟନ୍ତ୍ରକ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା କେବଳ ଚିକିତ୍ସା ଉପରେ ନୁହେଁ ବରଂ ପୁନର୍ବାସ ଉପରେ ମଧ୍ୟ ଧ୍ୟାନ ଦେଉଛି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁମାନଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଏବଂ ବର୍ମିଂହାମ୍ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ, ବିଜୟ ପାଇଁ ଆବଶ୍ୟକ କରୁଛି ଆଉ 4 ୱିକେଟ୍। ବ୍ରାଜିଲ୍ର ରିଓ ଡି ଜେନେରିଓରେ ଆଜି ରାତିରେ ଆରମ୍ଭ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏହା ବ୍ରିକ୍ସ ସମ୍ମିଳନୀର 17 ସଂସ୍କରଣ। ଏହି ସମ୍ମିଳନୀରେ ବିଶ୍ୱ ଶାସନ ସଂସ୍କାର, ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଓ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏଥିସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ସମ୍ପ୍ରସାରଣ, ବୈଶ୍ୱିକ ସମସ୍ୟା ସମାଧାନ ପାଇଁ କୃତ୍ରିମ ବୁଦ୍ଧିମତାର ନୈତିକ ବ୍ୟବହାର, ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ବହୁପାକ୍ଷିକ ବ୍ୟାଙ୍କଗୁଡ଼ିକର ସଂସ୍କାର ଏବଂ ଏକ ସନ୍ତୁଳିତ ଓ ଅନ୍ତର୍ଭୁକ୍ତି ବିଶ୍ୱ ଶାସନ ପ୍ରୋତ୍ସାହନ ପାଇଁ ଭିତ୍ତିଭୂମି ଗଠନର ଲକ୍ଷ୍ୟ ରହିଛି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି। ଦୁଇଦିନିଆ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବ୍ରାସିଲିଆ ଗସ୍ତରେ ଯିବେ। ପ୍ରାୟ 6 ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରାସିଲିଆ ଗସ୍ତ ହେବ। ଦୁଇ ରାଷ୍ଟ୍ର ମଧ୍ୟରେ ରଣନୈତିକ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜି ଇନାସୋୟୋ ଲୁଲା ଦା ସିଲ୍ଭାଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ଆର୍ଥିକ ବିକାଶରେ ସମବାୟ ସମିତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସମବାୟ ମନ୍ତ୍ରଣାଳୟର 4 ପୂର୍ତ୍ତି ଅବସରରେ ଗୁଜରାଟର ଆନନ୍ଦସ୍ଥିତ ଅମୁଲ ଏବଂ ଜାତୀୟ ଦୁଗ୍ଧ ପ୍ରକ୍ରିୟାକରଣ ବିକାଶ ବୋର୍ଡ ଏନ୍ଡିଡିବିର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ କରି ଶ୍ରୀ ଶାହା କହିଛନ୍ତି।
ଚିନି ମିଲୋ ସେ ଲେକର ମାର୍କେଟିଂ ତକ୍ ଅର୍ କ୍ୟାଶ କ୍ରେଡିଟ ସେ ଲେକର ଡିଜିଟାଲ ପେମେଣ୍ଟ ତକ୍ ଆଜ ସହକାରୀ ସମିତିଆ ସକ୍ଷମତା କେ ସାଥ ଦେଶ କେ ଆର୍ଥିକ ବିକାଶ ମେ ଯୋଗଦାନ ଦେ ରହି ହେ। 36 ବହନେ ଗୁଜରାତ ମେ ଅର୍ 20 ବହନେ ଦେଶ ମେ ହରରୋଜ ପରିଶ୍ରମ କରକର ଦୁଧ ଭରତି ହେ। 80,000 କା ଟର୍ନ ଓଭର ହେ। ଅଗଲେ ସାଲ କି ବାଲାନ୍ସ ସିଟ 1,00,000 କି ଆଏଗୀ ଅର୍ ଇସ୍କା ମୁନାଫା ମେରି ଏ 56 ବହନୋ କେ ଆକାଉଣ୍ଟ ମେ ଜାତା।
କେନ୍ଦ୍ରମନ୍ତ୍ରୀ କହିଛନ୍ତି 2 ନୂତନ ପ୍ରାଥମିକ କୃଷି ଋଣ ସମିତି, ସହକାରିତା ବିଶ୍ୱବିଦ୍ୟାଳୟ, ଖାଦ୍ୟଶସ୍ୟ ଉତ୍ପାଦନ ଓ ବିକ୍ରୟ ପାଇଁ 3 ସମବାୟ ସମିତି ଏବଂ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ 3 ସମବାୟ ସମିତି ସହଯୋଗରେ ଦେଶର ସମବାୟ ଆନ୍ଦୋଳନକୁ ଆହୁରି ସଶକ୍ତ କରାଯିବ। ଏହି ଅବସରରେ ଶ୍ରୀ ଶାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କହିଛନ୍ତି ତାଙ୍କ ବିନା କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିନଥାନ୍ତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ ନିୟନ୍ତ୍ରକ ସମ୍ମିଳନୀ 2025 ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି 3 ସମ୍ମିଳନୀ ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗ ଡିଏଡି ଦ୍ୱାରା ଆୟୋଜିତ ହେଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହି କାର୍ଯ୍ୟକ୍ରମରେ 8 ଉଚ୍ଚସ୍ତରୀୟ ବ୍ୟବସାୟିକ ଅଧିବେଶନ ଅନୁଷ୍ଠିତ ହେବ। ସେଥିରେ ବଜେଟ୍ ଏବଂ ଆକାଉଣ୍ଟସ୍ ସଂସ୍କାର, ଆଭ୍ୟନ୍ତରୀଣ ଅଡିଟ୍ ପୁନର୍ଗଠନ, ସହଯୋଗୀ ଗବେଷଣା, ମୂଲ୍ୟ ନିର୍ଦ୍ଧାରଣ, ନବସୃଜନ ଏବଂ କ୍ଷମତା ନିର୍ମାଣ ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ହେବ। ମନ୍ତ୍ରଣାଳୟ କହିଛି ଅଧିବେଶନଗୁଡ଼ିକ ଏକ ପ୍ରତିଯୋଗିତାମୂଳକ ଏବଂ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ଶିଳ୍ପ ପାଇଁ ରଣନୈତିକ ସମର୍ଥନ ସହିତ ଆର୍ଥିକ ବିଚକ୍ଷଣତାକୁ ସନ୍ତୁଳିତ କରିବାରେ ସମନ୍ୱିତ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକା ଅନୁସନ୍ଧାନ କରିବ। ପ୍ରତିରକ୍ଷା ଆକାଉଣ୍ଟସ୍ ବିଭାଗ ପ୍ରଶାସନିକ ସେବା, ଶିକ୍ଷାନୁଷ୍ଠାନ, ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀର ବିଷୟବସ୍ତୁ ରହିଛି ପ୍ରତିରକ୍ଷା ଆର୍ଥିକ ଓ ଅର୍ଥନୀତି ମାଧ୍ୟମରେ ଆର୍ଥିକ ପରାମର୍ଶ, ଦେୟ, ଅଡିଟ୍ ଏବଂ ହିସାବର ରୂପାନ୍ତରଣ। ଏହି ସମ୍ମିଳନୀରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ସମେତ 3 ମୁଖ୍ୟ, ପ୍ରତିରକ୍ଷା ସଚିବ, ପ୍ରତିରକ୍ଷା ଆର୍ଥିକ ପରାମର୍ଶଦାତା, ପ୍ରତିରକ୍ଷା ଆକାଉଣ୍ଟସ୍ର ମହାନିୟନ୍ତ୍ରକ ପ୍ରମୁଖ ଯୋଗଦେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ 1200ରୁ ଅଧିକ ନର୍ସିଂ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଭାରତର ସ୍ୱାସ୍ଥ୍ୟନୀତି ଆଜି ଚିକିତ୍ସାମୂଳକ ସ୍ୱାସ୍ଥ୍ୟସେବାରୁ ପ୍ରତିରୋଧମୂଳକ ଚିକିତ୍ସା ଆଡ଼କୁ ଗତି କରିଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଜି ଅନ୍ତର୍ଭୁକ୍ତି ହୋଇସାରିଛି, ଯାହା କେବଳ ଚିକିତ୍ସା ଉପରେ ନୁହେଁ ବରଂ ପୁନର୍ବାସ ଉପରେ ମଧ୍ୟ ଧ୍ୟାନ ଦେଉଛି।
387 मेडिकल कॉलेजेस जहां थे वहां आज 780 मेडिकल कॉलेज खुल गए। जहां 51,000 अंडर ग्रेजुएट की सीटें थी आज 1,18,000 सीटें हैं। अगले 5 साल में मोदी जी के नेतृत्व में उनके आदेशानुसार हमें 75,000 सीटें और बढ़ाना।
ଶ୍ରୀ ନଡ୍ଡା କହିଛନ୍ତି, 4 ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଓ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅନ୍ତର୍ଗତ 1,750 କୋଟି ଟଙ୍କା ଆବଣ୍ଟିତ ହେବା ସତ୍ତ୍ୱେ ପୂର୍ବତନ ଦିଲ୍ଲୀ ସରକାର ଗୋଟିଏ ଟଙ୍କା ମଧ୍ୟ ବିନିଯୋଗ କରିନଥିଲେ। ବର୍ତ୍ତମାନର ଦିଲ୍ଲୀ ସରକାର ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 1,100ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନ ପାଇଁ ଆବଣ୍ଟିତ ପାଣ୍ଠିକୁ ସଫଳତାର ସହ ବିନିଯୋଗ କରିବେ ବୋଲି ମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଆରୋଗ୍ୟ ମନ୍ଦିରଗୁଡ଼ିକରେ 30 ବର୍ଷରୁ ଅଧିକ ବୟସ୍କଙ୍କୁ ନିଃଶୁଳ୍କ ସ୍କ୍ରିନିଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହିତ ସହରର ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି କରିବାରେ ସହାୟକ ହେବ। କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ଚିକିତ୍ସା କ୍ଷେତ୍ରରେ ଆରୋଗ୍ୟ ମନ୍ଦିରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉମାନେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳାମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ 4:45ରୁ ମହାପ୍ରଭୁଙ୍କ ଏହି ରାଜରାଜେଶ୍ୱର ବେଶକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଛି। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ 11:00 ଯାଏଁ ସୁନାବେଶ ଦର୍ଶନ ଚାଲିବ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। କୈଳାସ ମାନସରୋବର ଯାତ୍ରୀଙ୍କ ଦ୍ୱିତୀୟ ଦଳ ଆଜି କୈଳାସ ପର୍ବତ ଏବଂ ମାନସରୋବର ପବିତ୍ର ତୀର୍ଥଯାତ୍ରା ସମାପ୍ତ କରି ଗ୍ୟାଙ୍ଗଟକ୍ ଫେରିଛନ୍ତି। 47 ଜଣ ଯାତ୍ରୀଙ୍କୁ ନେଇ ଗଠିତ ଦ୍ୱିତୀୟ ଦଳ ଗତମାସ 25 ତାରିଖରେ ନାଥୁଲା ସୀମା ଦେଇ ଯାତ୍ରା ଆରମ୍ଭ କରିଥିଲେ। ଯାତ୍ରୀମାନେ ସିକିମ୍ ସରକାରଙ୍କ ସୁଗମ ବ୍ୟବସ୍ଥା ଓ ଆତିଥ୍ୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଐତିହାସିକ କୈଳାସ ମାନସରୋବର ଯାତ୍ରା ଗତମାସ 20 ତାରିଖରେ ନାଥୁଲାରୁ ଆରମ୍ଭ ହୋଇଥିଲା। ସିକିମ୍ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର 36 ଜଣିଆ ପ୍ରଥମ ତୀର୍ଥଯାତ୍ରୀ ଦଳଙ୍କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜାରେ ଯୁଦ୍ଧବିରତି ସଂକ୍ରାନ୍ତ ଆଲୋଚନା ପାଇଁ ଆଜି କତ୍ତାରକୁ ଏକ ପ୍ରତିନିଧି ଦଳ ପଠାଇବା ଘୋଷଣା କରିଛନ୍ତି। ପ୍ରାୟ 21 ମାସ ଧରି ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ନୂତନ କୂଟନୈତିକ ପ୍ରୟାସ ମାଧ୍ୟମରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ହମାସ ଦ୍ୱାରା ଦିଆଯାଇଥିବା ସଦ୍ୟତମ ଯୁଦ୍ଧବିରତି ପ୍ରସ୍ତାବକୁ ଶ୍ରୀ ନେତାନ୍ୟାହୁ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରିଛନ୍ତି। କତ୍ତାର ମଧ୍ୟସ୍ଥତା ଚୁକ୍ତିରେ ଗୋଷ୍ଠୀର ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ୱାଶିଂଟନ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର ଆଶା କରାଯାଉଛି। ଗାଜା ଯୁଦ୍ଧବିରତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବର୍ମିଂହାମ୍ ଟେଷ୍ଟର 5ମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଆୟୋଜକ ଇଂଲଣ୍ଡ ଭାରତ ବିପକ୍ଷରେ ଦ୍ୱିତୀୟ ଇନିଂସରେ 6 ୱିକେଟ୍ ହରାଇ 153 ରନ୍ ସଂଗ୍ରହ କରିବା ସହ ଆୟୋଜକ ଦଳ 455 ରନ୍ ପଛରେ ଥିଲା। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିବା ସହ ବିଜୟ ପାଇଁ ଆଉ 4ଟି ୱିକେଟ୍ ଆବଶ୍ୟକ କରୁଛି। ଭାରତ ଏହି ମ୍ୟାଚ୍କୁ ଜିତିଲେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା 1-1 ସ୍ଥିତିକୁ ଆସିବ। ପୂର୍ବରୁ ଆଜି ବର୍ଷା ଏବଂ ଓଦା ପଡ଼ିଆ ଯୋଗୁଁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ୱିମ୍ବଲଡନ୍ ଟେନିସ୍ରେ ୟୁକି ଭାମ୍ପ୍ରି ଏକମାତ୍ର ଭାରତୀୟ ଖେଳାଳି। ମିକ୍ସଡ୍ ଡବଲ୍ସରେ ଭାମ୍ପ୍ରି ଓ ଚୀନ୍ର ସିନ୍ ୟୁ ଜିଆଙ୍କ ଯୋଡ଼ି 2 ନମ୍ବର ମାନ୍ୟତାପ୍ରାପ୍ତ ଯୋଡ଼ି ସାଲ୍ଭାଡୋରାନ୍ର ମାର୍ସେଲୋ ଆରେଭୋଲା ଓ ଚୀନ୍ର ସୁଆଇ ଝାଙ୍ଗ୍ଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ଗତବର୍ଷର ଚାମ୍ପିୟନ୍ କାର୍ଲୋସ୍ ଆଲ୍କାରାଜ୍ ଓ ଆନ୍ଦ୍ରେ ରୁବ୍ଲେଭ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେହିପରି ମହିଳା ସିଙ୍ଗଲ୍ସରେ ବିଶ୍ୱର 1 ନମ୍ବର ଖେଳାଳି ଆରିନା ସାବାଲେଙ୍କା ଏଲିସ୍ ମର୍ଟେନ୍ସଙ୍କ ବିପକ୍ଷରେ ପ୍ରଥମ ୱିମ୍ବଲଡନ୍ ଟାଇଟଲ୍ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବ୍ରାଜିଲ୍ର ରିଓ ଡି ଜେନେରିଓରେ ଆଜି ରାତିରେ ଆରମ୍ଭ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଦେଶର ଆର୍ଥିକ ବିକାଶରେ ସମବାୟ ସମିତିଗୁଡ଼ିକର ଅବଦାନ ଗୁରୁତ୍ୱପୂର୍ଣ୍ଣ କହିଲେ ସମବାୟ ମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ନିୟନ୍ତ୍ରକ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା କେବଳ ଚିକିତ୍ସା ଉପରେ ନୁହେଁ ବରଂ ପୁନର୍ବାସ ଉପରେ ମଧ୍ୟ ଧ୍ୟାନ ଦେଉଛି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁମାନଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ଚତୁର୍ଦ୍ଧମୂର୍ତ୍ତି ଏବଂ ବର୍ମିଂ ବର୍ମିଂହାମ୍ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ ବିଜୟ ପାଇଁ ଆବଶ୍ୟକ କରୁଛି ଆଉ 4 ୱିକେଟ୍। ସମ୍ବାଦ ଶେଷ ହେଲା।